ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହ। ଜୁହାର। ପହେଲା ମୁଖ୍ୟ ଖବର। ଓଡ଼ିଶାକେ 2036 ମସିହା ତକ ଗୋଟିଏ ବିକଶିତ ରାଜ୍ୟ କରବାର୍କେ ସରକାର ଲକ୍ଷ୍ୟ ରଖିଛନ୍ କହିଲେ ମୁଖ୍ୟମନ୍ତ୍ରୀ। ପୁରୀର ବିକାଶ ମେଲର ହେଲା ଉଦ୍ଘାଟନ। ରାଜ୍ୟ ଡାକ୍ତରୀ ଚିକିତ୍ସା କ୍ଷେତ୍ରଟି ଉନ୍ନତି ଆନ୍ବା ଲାଗି 6ଟା ବିଶ୍ୱବିଦ୍ୟାଳୟ ସାଙ୍ଗେ ହେଲା ଚୁକ୍ତିନାମା। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ ଏବେ 24 ତାରିଖ ତକ ସରବାର୍କେ ଏଏସ୍ଆଇକେ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। ଆଉ ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ଏବେ 23 ତାରିଖ ଦିନ ହେବ। ଆଜିଠାରୁ ଅନ୍ଲାଇନ୍ ଜରିଆ ହେଲା ପଞ୍ଜୀକରଣ। ଏଥର ପୂରା ଖବର। ରାଜ୍ୟ ସରକାରଙ୍କର 100 ଦିନ ପୂରା କରବାର ଅବସରରେ ଆଜି ପୁରୀ ଶ୍ରଦ୍ଧାବାଲିନ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ହୋଇଯାଇଛି। 2036 ମସିହା ତକ ଓଡ଼ିଶାକେ ଗୋଟିଏ ବିକଶିତ ରାଜ୍ୟ କରବା ଲାଗି ଏଥି ଆଲୋଚନା ହୋଇଥିଲା। 100 ଦିନର କାର୍ଯ୍ୟର ସମୀକ୍ଷା କରିକରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ ରାଜ୍ୟ ସରକାର ଓଡ଼ିଶାର ଲୋକମାନଙ୍କ ପ୍ରିୟ ପାତ୍ର ହୋଇପାରିଛନ୍। ଭକ୍ତମାନଙ୍କ ଲାଗି ପୁରୀ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲାଯିବାର ସହିତ ରତ୍ନଭଣ୍ଡାର ଖୋଲାଯାଇଛି। ରାଜ୍ୟ ସରକାର ଶ୍ରୀମନ୍ଦିର ଲାଗି 500 କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରିଛନ୍ତି। ସେନ୍ତା ଓଡ଼ିଆ ଅସ୍ମିତା ଲାଗି 200 କୋଟି ଟଙ୍କା ପାଣ୍ଠିକେ ଅନୁମୋଦନ ଦିଆଯାଇଛି। ନିର୍ମାଣ ଶ୍ରମିକମାନଙ୍କ କ୍ଷେତ୍ରରେ ଦୁର୍ଘଟଣା ଜନିତ ମୃତ୍ୟୁ ଲାଗି 4 ଲକ୍ଷରୁ 6 ଲକ୍ଷ ଟଙ୍କାକେ ବଢ଼ାଯିବାର ସହିତ ସ୍ୱାଭାବିକ ଭାବେ ମୃତ୍ୟୁ ହେଲେ 3 ଲକ୍ଷ ଟଙ୍କା ଦେବା ଲାଗି ସରକାର ନିଷ୍ପତ୍ତି ନେଇଛନ୍। ରାଜ୍ୟ ସରକାରଙ୍କର 100 ଦିନର ଉପଲବ୍ଧି ବାବଦେ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ 80 ବର୍ଷ ବୟସ୍କ ଆଉ 80% ଦିବ୍ୟାଙ୍ଗମାନଙ୍କ ଲାଗି ସରକାର ମାସକ 3,500 ଟଙ୍କା ପେନ୍ସନ୍ ବ୍ୟବସ୍ଥା କରିଛନ୍। ଆଦିବାସୀ ଛାତ୍ରଛାତ୍ରୀମାନେ ଅଧାତି ପାଠ ଛାଡୁଥିବାରକେ ରୋକବାର ଲାଗି ମାଧ ସିଂ ହାତ ଖର୍ଚ୍ଚ ଯୋଜନାଟି ଛାତ୍ରଛାତ୍ରୀମାନଙ୍କୁ 5,000 ଟଙ୍କା ତକ ଦେବାରକେ ବ୍ୟବସ୍ଥା କରାଯାଇଛି। ଲୋକସଭା ଭବନ ଆଉ ବିଧାନସଭାକେ ସାମ୍ବାଦିକମାନଙ୍କର ଯିବାରକେ ଅନୁମତି ଦିଆଯାଇଛି। ଜନଶୁଣାଣିକେ ସରକାର ଅଗ୍ରାଧିକାର ଦେଉଛନ୍ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍। କୃଷି କ୍ଷେତ୍ରଟି ଚାଷୀମାନଙ୍କୁ ସାହସ ଦେବା ଲାଗି ବଜେଟ୍ଟି ସିଏମ୍ କିଷାନ ସମ୍ମାନ ଯୋଜନାଟି ରାଜ୍ୟର 46 ଲକ୍ଷ ଚାଷୀଙ୍କୁ 2,000 ଟଙ୍କା ପହିଲା କିସ୍ତି ଦିଆଯାଇଛି। ସେନ୍ତା ସରକାର ଧାନର ସର୍ବନିମ୍ନ ସହାୟକ ମୂଲ୍ୟ 3,100 ଟଙ୍କା କରବା ଲାଗି ନିଷ୍ପତ୍ତି ନେଇଛନ୍। ଜଳସେଚନ ବ୍ୟବସ୍ଥାକେ ସୁଦୃଢ଼ କରାଯିବାର ସହିତ ଫି ସବ୍ଡିଭିଜନ୍ଟି ଶୀତଳ ଭଣ୍ଡାର ତିଆରି କରବା ଲାଗି ସରକାର ପଦକ୍ଷେପ ନେଉଛନ୍। ଖାଲି ପଡ଼ିଥିବା 16,000 ଶିକ୍ଷକ ପଦବୀ ପୂରଣ ଆଉ ସୁଭଦ୍ରା ଯୋଜନାଟି ମହିଳାମାନଙ୍କୁ ସ୍ୱାବଲମ୍ବୀ କରବା ଲାଗି 5 ବର୍ଷ ଭିତରେ 50,000 କୋଟି ଟଙ୍କା ରାଜ୍ୟ ସରକାର ଦେବେ। ସୁଭଦ୍ରା ଯୋଜନାର ପହିଲା କିସ୍ତି ଗଲା ମଙ୍ଗଳବାର ଦିନ ଦିଆଯାଇଛି। କେନ୍ଦ୍ର ସରକାରଙ୍କର ଅନୁଦାନକେ ଠିକ୍ ଭାବେ ବ୍ୟବହାର କରିକରି ଦେଶ ଆର୍ ରାଜ୍ୟର ବିକାଶ କରବାର ଲାଗି ବୈଠକଟି ମତ ପ୍ରକାଶ ପାଇଛି। ବିକଶିତ ଭାରତ ଗଠନଟି ଓଡ଼ିଶା ନିଶ୍ଚିତ ଭାବେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଆଶା କରିଛନ୍। ମୁଖ୍ୟମନ୍ତ୍ରୀ କହିଛନ୍,
ଆମ ସରକାର ଆରମ୍ଭ କରିଛନ୍ତି ସୁଭଦ୍ରା ଯୋଜନା। ଦେବୀ ସୁଭଦ୍ରାଙ୍କ ନାମରେ ନାମିତ ସୁଭଦ୍ରା ଯୋଜନାରେ ଉପକୃତ ହେବାକୁ ଯାଉଛନ୍ତି 1 କୋଟିରୁ ଉର୍ଦ୍ଧ ମହିଳା। ବର୍ଷକୁ 10,000 ଟଙ୍କା ଲେଖାଏଁ 5 ବର୍ଷରେ ପ୍ରତ୍ୟେକ ଯୋଗ୍ୟ ମହିଳା ପାଇବେ 50,000 ଟଙ୍କା। ମହିଳାମାନେ ଆମ ସଂସ୍କୃତିର ପୂଜନୀୟ, ସେମାନଙ୍କ ପାଇଁ ସୁଭଦ୍ରା ହେଉଛି ଆମ ସରକାରଙ୍କର କୃତଜ୍ଞ ନିବେଦନ। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଆୟୁଷ୍ମାନ ଭାରତ ଯୋଜନାକୁ ଆମ ସରକାର ଖୁବ୍ ଶୀଘ୍ର ଲାଗୁ କରିବାକୁ ଯାଉଛନ୍ତି। ଏହାଦ୍ୱାରା ଦେଶର ଯେକୌଣସି ଅଞ୍ଚଳରେ ରହୁଥିବା ଓଡ଼ିଆ ଲୋକଟିଏ ଚିକିତ୍ସା ସୁବିଧା ସମ୍ପୂର୍ଣ୍ଣ ଭାବରେ ପାଇପାରିବ। ଚଳିତ ବର୍ଷ ବଜେଟ୍ରେ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ 32% ବ୍ୟୟବରାଦର ବୃଦ୍ଧି ମଧ୍ୟ କରାଯାଇଛି।
ଏହି ଅବସରରେ ପୁରୀ ନୀଳାଚନ ଅରବାନ ହାଟନ ବିକାଶ ମେଲାକେ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଛନ୍। ରାଜ୍ୟର ସବୁ ଜିଲ୍ଲାନ ଆଜିଠାରୁ 22 ତାରିଖ ତକ ବିକାଶ ମେଲା ଆୟୋଜନ କରାଯିବା। ଏଥିରେ ରାଜ୍ୟ ସରକାରଙ୍କର ଭିନ୍ନ ଭିନ୍ନ ଯୋଜନା ଆଉ ସଫଳତା ବାବଦେ ପ୍ରଚାର ପ୍ରସାର କରାଯିବା। ରାଜ୍ୟ ସରକାର ଡାକ୍ତରୀ ଚିକିତ୍ସା କ୍ଷେତ୍ରଟି ଉନ୍ନତି ଆନ୍ବା ଲାଗି 6ଟା ବିଶ୍ୱବିଦ୍ୟାଳୟ ସାଙ୍ଗେ ଚୁକ୍ତିନାମା ସ୍ୱାକ୍ଷର କରିଛନ୍। ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କର ସୂଚନା ଅନୁସାରେ ଓଡ଼ିଶାର ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟ ସହିତ ଡାକ୍ତରୀ ଚିକିତ୍ସାର ଉନ୍ନତ ଗବେଷଣା ଲାଗି ରାଜିନାମା ହୋଇଛି। ଆୟୁର୍ବେଦ ଆଉ ହୋମିଓପାଥି ସହିତ ଏଲୋପାଥି ଗବେଷଣା ଲାଗି ସରକାର ଚୁକ୍ତିନାମା ସ୍ୱାକ୍ଷରିତ କରିଛନ୍ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍। ଏତଛଡ଼ା ରାଜ୍ୟର ସବୁ ଜିଲ୍ଲାନ ମେଡିକାଲ କଲେଜ ପ୍ରତିଷ୍ଠା କରବାରକେ ଲକ୍ଷ୍ୟ ରଖାଯାଇଛି। ଏବେ 5 ବର୍ଷ ଭିତରେ ଲକ୍ଷ୍ୟ ପୂରଣ ଲାଗି ସରକାର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରୁଛନ୍। ତାଲଚେର ଆଉ କନ୍ଧମାଳ ନ ଦୁଇଟା ମେଡିକାଲ କଲେଜ ତିଆରି କାମ ଖୁବ୍ ଜଲ୍ଦି ମୂଲ ହେବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମହାଲିଂ କହିଛନ୍। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାରର ବାକି ଥିବା ବୈଷୟିକ ସର୍ଭେ ଆଗାମୀ 24 ତାରିଖ ତକ ସରବାରକେ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ ଭାରତୀୟ ପ୍ରତ୍ନତାତ୍ତ୍ୱିକ ସର୍ବେକ୍ଷଣ ସଂସ୍ଥା ଏଏସ୍ଆଇର ମହାନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍। ଗଲାକାଲି ଶ୍ରୀମନ୍ଦିର ରତ୍ନଭଣ୍ଡାରର ବୈଷୟିକ ସର୍ଭେ ଏଏସ୍ଆଇ ତରଫ ହୋଇଥିଲା। ଏଥିଲାଗି ଏଏସ୍ଆଇର ଅତିରିକ୍ତ ମହାନିର୍ଦ୍ଦେଶକ ଆଉ ବୈଷୟିକ ଟିମ୍ର ସବୁ ସଦସ୍ୟମାନଙ୍କୁ ଧନ୍ୟବାଦ ଦେଇକରି ଡକ୍ଟର ପାଢ଼ୀ କହିଛନ୍ତି, ଗଲାକାଲି ସର୍ଭେ ବେଳେ ଏଏସ୍ଆଇ ବୈଷୟିକ ଟିମ୍ର ମୁଖ୍ୟ ଆଉ ସିଏସ୍ଆଇଆର୍ ଆଉ ଏନ୍ଜିଆର୍ଆଇର ମୁଖ୍ୟ ବୈଜ୍ଞାନିକ ଆଉ ଗୋଟିଏ ରାଉଣ୍ଡ ସର୍ଭେ କରିବାକୁ ମତ ଦେଇଥିଲେ। ରାଡାର ପେନେଟ୍ରେଟିଂ ସିଷ୍ଟମ ଆଉ ଅଲଗା ବୈଷୟିକ ଯନ୍ତ୍ର ବ୍ୟବହାର କରାଯାଇକରି କି ସର୍ଭେ କରାଯିବାର ଉତ୍ତରୁ ଚୂଡ଼ାନ୍ତ ରିପୋର୍ଟ ଦାଖଲ କରିବାକୁ ବୈଷୟିକ ଟିମ୍ ପ୍ରସ୍ତାବ ଦେଇଥିଲେ। ମୁଖ୍ୟ ପ୍ରଶାସକ ଶ୍ରୀ ପାଢ଼ୀ କହିଛନ୍ତି, ଆଗାମୀ 24 ତାରିଖରୁ ଦଶହରାର ସୁଲଭ ପୂଜା ଲାଗି ନୀତିକାନ୍ତି ମୂଲ ହେବା, ପଛେ କାର୍ତ୍ତିକ ମାସ ଲାଗି ଲମ୍ବା ସମୟ ଧରିକରି ଗୁରୁତ୍ୱପୂର୍ଣ୍ଣ ନୀତିକାନ୍ତି ଚାଲବା, ସେଥିଲାଗି ଯେତିକି ଜଲ୍ଦି ହେବା ଏ ସର୍ଭେ ଶେଷ କରିକରି ଚୂଡ଼ାନ୍ତ ରିପୋର୍ଟ ଦାଖଲ କଲବା ଲାଗି ଶ୍ରୀ ପାଢ଼ୀ ଜୋର ଦେଇଛନ୍। ଆପଣମାନେ ଖବର ଶୁଣିଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରରୁ। ମୁଖ୍ୟମନ୍ତ୍ରୀଙ୍କର ଜନ ଅଭିଯୋଗ ଶୁଣାଣି ଏବେ 23 ତାରିଖ ଦିନ ସକାଳ ବେଳାର 11 ବଜେନୁ ଭୁବନେଶ୍ୱର ୟୁନିଟ୍ 5ର ସରକାରୀ ବାସଭବନ ହେବା। ଏଥିଲାଗି ଜନଶୁଣାଣି ପୋର୍ଟାଲ କି ଜନଶୁଣାଣି ମୋବାଇଲ୍ ଆପ୍ଲିକେସନ୍ ଜରିଏ ପଞ୍ଜୀକରଣ ଆସ୍ଥାନ ମୂଲ ହୋଇଛି। ପଞ୍ଜୀକୃତ ସବୁନୁ ଅତକା ହଜାରେ ଦରଖାସ୍ତକାରୀ ମୁଖ୍ୟମନ୍ତ୍ରୀଙ୍କୁ ଭେଟିକରି ସେମାନଙ୍କର ଅଭିଯୋଗ ଜଣାଇ ପାରିବେ। ଆବେଦନକାରୀ ପଞ୍ଜୀକୃତ ପ୍ରାପ୍ତି ସ୍ୱୀକାର ପତ୍ର ଆଉ ବ୍ୟକ୍ତିଗତ ପରିଚୟ ପତ୍ର ସାଙ୍ଗେ ଧାରି ସମୟତ ଉପସ୍ଥିତ ରହିବାରକେ ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫ ସୂଚନା ଦିଆଯାଇଛି। ଇତାର ସହିତ ଲୋକେ ଯେନ୍ତା ସେନ ସୁବିଧା ଦେଇ ସେମାନଙ୍କର ଅଭିଯୋଗ ଦେଇପାରିବେ ସେଥିଲାଗି ପ୍ରସ୍ତୁତି କରାଯାଉଛି। ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଆଜି କୁଚିଣ୍ଡା ଆଇଟିଡିଏ ସମ୍ମିଳନ କକ୍ଷନ ଗୋଟିଏ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଛନ୍। ଏଥି ଖାସ୍ କରି ଜଳଯୋଗାଣ, ସ୍ୱାସ୍ଥ୍ୟ, ପରିମଳ, ରାସ୍ତାଘାଟ, ସ୍ୱାସ୍ଥ୍ୟସେବା ଆଉ ସାଧାରଣ ବଣ୍ଟନ ବାଦ ସମୀକ୍ଷା କରାଯାଇଥିଲା। ଏତର ଛଡ଼ା ଆଗକେ ଅତକାନୁ ଅତକା ଉନ୍ନୟନମୂଳକ କାମ ହାତକେ ନେବାରକେ ପରାମର୍ଶ ଦେଇଥିଲେ। କେନ୍ଦ୍ର ସରକାରଙ୍କର ଶ୍ରମ ଆଉ ନିୟୋଜନ ମନ୍ତ୍ରଣାଳୟ ତରଫ ଭୁବନେଶ୍ୱରଠାରେ ଆବାକାଲ ଓଡ଼ିଶା, ଝାଡ଼ଖଣ୍ଡ, ଆନ୍ଧ୍ରପ୍ରଦେଶ, ପଶ୍ଚିମବଙ୍ଗ ଆର୍ ଛତିଶଗଡ଼ର ଆଞ୍ଚଳିକ ବୈଠକ ହେବା। ଶ୍ରମ ନିୟୋଜନ ମନ୍ତ୍ରଣାଳୟର ସଚିବ ସୁମିତା ଦବରାଙ୍କର ଅଧ୍ୟକ୍ଷତାରେ ହେବାରକେ ଥିବା ଏହି ବୈଠକଟି କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀମାନେ ଯୋଗଦେବେ। ଏଥି ଶ୍ରମ, ସଂସ୍କାର, ଅଣସଂଗଠିତ ଶ୍ରମିକମାନଙ୍କର ଇ ଶ୍ରମ, ନ୍ୟାସନାଲ୍ ଡାଟାବେସ୍, କୋଠାବାଡ଼ି ଓ ଅଲଗା ନିର୍ମାଣ ଶ୍ରମିକ, କର୍ମଚାରୀ ରାଜ୍ୟ ବୀମା ନିଗମ ଆଉ ନିଯୁକ୍ତି ସୃଷ୍ଟି କାର୍ଯ୍ୟକ୍ରମ ଉପରେ ଗୁରୁତ୍ୱ ଦେଇକରି ଭିନ୍ନ ପ୍ରସଙ୍ଗ ଆଲୋଚନା କରାଯିବା। ସମ୍ବଲପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟଠାରୁ ସ୍ୱଚ୍ଛତା ହିଁ ସେବା ସ୍ୱତନ୍ତ୍ର ରଥର ମୂଲ କରାଯାଇଛି। ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର ରଥକେ ପତାକା ଦେଖାଇକରି ଶୁଭାରମ୍ଭ କରିଥିଲେ। ଏହି ରଥ ଜିଲ୍ଲାର ଭିନ୍ନ ଇଲାକା ଯାଇକରି ଲୋକମାନଙ୍କୁ ସଚେତନ କରବା। ଦେବଗଡ଼ ପୌରାଞ୍ଚଳ ପ୍ରଧାନପାଟ ବଡ଼ ବଗିଚାନ ଆବାକାଳୀନ 22 ତାରିଖ ତକ ତିନି ଦିନ ଧରିକରି ବିକାଶ ମେଳା ଅନୁଷ୍ଠିତ ହେବା ବୋଲି ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ କହିଛନ୍। ଏ ବାବଦ ଜିଲ୍ଲାପାଳ ସାମ୍ବାଦିକମାନଙ୍କୁ ବିକାଶ ମେଳାର ଉଦ୍ଦେଶ୍ୟ ଆଉ କାର୍ଯ୍ୟକ୍ରମ ବାବଦ ସୂଚନା ଦେଇଥିଲେ। ଏ ଅବସରରେ ଭିନ୍ନ ବିଭାଗ ତରଫ 30ଟା ଷ୍ଟଲ୍ ଖୋଲାଯାଇକରି ଲୋକମାନଙ୍କୁ ସରକାରଙ୍କ ଯୋଜନା ବାବଦ ସଚେତନ କରାଯିବା ବୋଲି ସେ କହିଥିଲେ। ବୌଦ୍ଧ କଚେରୀ ପଡ଼ିଆନ ଏବେ 21-23 ତାରିଖ ତକ ଜିଲ୍ଲାସ୍ତରୀୟ ବିକାଶ ମେଳା ହେବା। ଏଥିଲାଗି ଅତିରିକ୍ତ ଜିଲ୍ଲାପାଳ ଅନିରୁଦ୍ଧ ପ୍ରଧାନଙ୍କର ଅଧ୍ୟକ୍ଷତାରେ ଗୋଟିଏ ପ୍ରସ୍ତୁତି ବୈଠକ ମେଳାର ପ୍ରସ୍ତୁତି ବାବଦ ସମୀକ୍ଷା କରାଯାଇଥିଲା। ଆଜି ଉପରବେଳା ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ଗୋଟିଏ ସଚେତନତା ରଥକେ ପତାକା ଦେଖାଇକରି ଶୁଭାରମ୍ଭ କରିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଖଡ଼ିଆଳ ଏନ୍ଏସ୍ସି ଶାସ୍ତ୍ରୀ ସ୍କୁଲ ପରିସର, ଖଡ଼ିଆଳ ଉପଖଣ୍ଡ ସ୍ୱାସ୍ଥ୍ୟକେନ୍ଦ୍ର ଆଉ ଥାନା ପରିସରର ସଫେଇ କରାଯାଇଥିଲା। ବୌଦ୍ଧ ଜିଲ୍ଲାର ଭିନ୍ନ ଜାଗାନ ସ୍ୱଚ୍ଛତା ହିଁ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଟାମାଲ ହାଇସ୍କୁଲ ପଡ଼ିଆଠାରେ ଏହି ଅବସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ହୋଇଥିଲା। କଟାମାଲ ସରକାରୀ ଉଚ୍ଚ ବିଦ୍ୟାଳୟ ଇକୋ କ୍ଲବ ଆଉ ଜୁନିୟର ରେଡ୍କ୍ରସ ମିଶିକରି ସ୍ୱଚ୍ଛତା ପକ୍ଷ ପାଳନ କରିଥିଲେ। ଓଡ଼ିଶାକେ 2036 ମସିହା ତ ଗୋଟିଏ ବିକଶିତ ରାଜ୍ୟ କରବାରକେ ସରକାର ଲକ୍ଷ୍ୟ ରଖିଛନ୍ କହିଲେ ମୁଖ୍ୟମନ୍ତ୍ରୀ। ପୁରୀନ ବିକାଶ ମେଳାର ହେଲା ଉଦ୍ଘାଟନ। ରାଜ୍ୟ ଡାକ୍ତରୀ ଚିକିତ୍ସା କ୍ଷେତ୍ରରେ ଉନ୍ନତି ଆଣିବା ଲାଗି 6ଟା ବିଶ୍ୱବିଦ୍ୟାଳୟ ସାଙ୍ଗେ ହେଲା ଚୁକ୍ତିନାମା। ପୁରୀ ଶ୍ରୀମନ୍ଦିର ରତ୍ନଭଣ୍ଡାର ବୈଷୟିକ ସର୍ଭେ ଏବେ 24 ତାରିଖ ତକ ସରବାରକେ ଏଏସ୍ଆଇକେ ଚିଠି ଲେଖିଲେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଆଉ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଏବେ 23 ତାରିଖ ଦିନ ହେବା। ଆଜିଠାନୁ ଅନ୍ଲାଇନ୍ ଜରିଆ ହେଲା ପଞ୍ଜୀକରଣ। ଆଜିର ଆଞ୍ଚଳିକ ଖବରିନ ଶେଷ ହେଲା। ଜୁହାର।